ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଗ୍ଲୋବାଲ ସାଉଥ୍ ସମେତ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆଜି ବ୍ରାଜିଲ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ଭାରତ କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ମିଳନୀରେ ଦେଶର ଦାୟିତ୍ୱପୂର୍ଣ୍ଣ ଏଆଇ ଦୃଷ୍ଟିକୋଣକୁ ବିଶ୍ୱ ସମର୍ଥନ କରିଛି, କହିଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଗୁଆହାଟୀରେ ଆଜି କେନ୍ଦ୍ରୀୟ ରିଜର୍ଭ ପୁଲିସ୍ ବାହିନୀର ପ୍ରତିଷ୍ଠା ଦିବସ ପରେଡ୍ରେ ସାମିଲ ହେବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଆମେରିକା ସୁପ୍ରିମକୋର୍ଟଙ୍କ ଶୁଳ୍କ ନିଷ୍ପତ୍ତି ପରେ ଭାରତ ସହ ବାଣିଜ୍ୟ ଚୁକ୍ତିରେ କୌଣସି ପରିବର୍ତ୍ତନ ହେବ ନାହିଁ, କହିଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏବଂ ଆଇସିସି T20 କ୍ରିକେଟ ବିଶ୍ୱକପ୍ରେ ଆଜିଠାରୁ ଆରମ୍ଭ ହେବ ସୁପର 8 ପର୍ଯ୍ୟାୟ। ସନ୍ଧ୍ୟା 7:00 ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବ୍ରାଜିଲ ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଦା ସିଲ୍ଭା ଆଜି ନୂଆଦିଲ୍ଲୀରେ ଦ୍ୱିପାକ୍ଷିକ ଆଲୋଚନା କରିବେ। ଉଭୟ ନେତା ବହୁପାକ୍ଷିକ ମଞ୍ଚରେ ସହଯୋଗ, ସଂସ୍କାର, ବିଶ୍ୱ ଶାସନ ଏବଂ ଗ୍ଲୋବାଲ ସାଉଥ୍ ସମ୍ବନ୍ଧୀୟ ପ୍ରସଙ୍ଗ ସମେତ ପାରସ୍ପରିକ ସ୍ୱାର୍ଥ ଜଡ଼ିତ ଆଞ୍ଚଳିକ ଏବଂ ବିଶ୍ୱ ପ୍ରସଙ୍ଗ ଉପରେ ମତ ବିନିମୟ କରିବେ। ଆମ ସମ୍ଭାଦଦାତାଙ୍କ ରିପୋର୍ଟ ଅନୁଯାୟୀ ଭାରତ ଏବଂ ବ୍ରାଜିଲ ସମାନ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଗୁରୁତ୍ୱ ଦେଇଥାନ୍ତି ଓ ବିଭିନ୍ନ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ଦୃଢ଼ ସହଯୋଗମୂଳକ ସମ୍ପର୍କ ରହିଛି। ଭାରତ ଏବଂ ବ୍ରାଜିଲ 2006 ରଣନୈତିକ ସହଭାଗୀ ଭାବେ କାର୍ଯ୍ୟ କରୁଛନ୍ତି। ବାଣିଜ୍ୟ ଏବଂ ନିବେଶ, ପ୍ରତିରକ୍ଷା, ଶକ୍ତି, କୃଷି, ସ୍ୱାସ୍ଥ୍ୟ ଏବଂ ଔଷଧ, ନବୀକରଣୀୟ ସମେତ ଶକ୍ତି, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ବିରଳ ଖଣିଜ ସାମଗ୍ରୀ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଓ ନବସୃଜନ ଭଳି କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ସମୟକ୍ରମେ ଆହୁରି ଗଭୀର ହୋଇଛି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଗତକାଲି ଶେଷ ହୋଇଥିବା ଭାରତ କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ମିଳନୀ 2026 ଭାରତର ଦାୟିତ୍ୱପୂର୍ଣ୍ଣ ଏଆଇ ଦୃଷ୍ଟିକୋଣକୁ ବିଶ୍ୱ ସମର୍ଥନ କରିଛି ବୋଲି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ସେ କହିଛନ୍ତି 5 ଲକ୍ଷରୁ ଅଧିକ ପରିଦର୍ଶକ ଏହି ପ୍ରଦର୍ଶନୀରେ ସାମିଲ ହେବା ସହ ବିଶ୍ୱର ଅନେକ ବିଶେଷଜ୍ଞଙ୍କ ସହ ଆଲୋଚନା ହୋଇଛି। ଶ୍ରୀ ବୈଷ୍ଣବ କହିଛନ୍ତି ବିଶ୍ୱର ପ୍ରାୟ ପ୍ରମୁଖ ଏଆଇ ସମ୍ପର୍କିତ ବ୍ୟକ୍ତିତ୍ୱମାନେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ। ସେ କହିଛନ୍ତି ଅନେକଗୁଡ଼ିଏ ଷ୍ଟାର୍ଟଅପ୍କୁ ଏହି ସମ୍ମିଳନୀରେ ପ୍ରଦର୍ଶନ କରିବାର ସୁଯୋଗ ମିଳିଥିଲା। ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି ଏଆଇ ଭିତ୍ତିଭୂମି ବିକାଶ ପାଇଁ $250 ବିଲିୟନ୍ ଏବଂ ଡିପ୍ ଟେକ୍ର ଉପଯୋଗ ପାଇଁ ନିବେଶ ପରିମାଣ ପ୍ରାୟ $20 ବିଲିୟନ୍ ଅତିକ୍ରମ କରିଛି। ଗଣମାଧ୍ୟମକୁ ସମ୍ବୋଧିତ କରି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଏଆଇ ସମ୍ମିଳନୀରେ 20 ବିଶ୍ୱସ୍ତରୀୟ ନେତା ଯୋଗ ଦେଇଥିଲେ ଏବଂ ବିଶ୍ୱର ବିଭିନ୍ନ ସ୍ଥାନରୁ 45 ପ୍ରତିନିଧି ମଣ୍ଡଳୀ ସାମିଲ ହୋଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଉତ୍ତରପ୍ରଦେଶର ମେରଟ ଗସ୍ତ କରିବେ। ଶ୍ରୀ ମୋଦି ଶତାବ୍ଦୀ ନଗର ନମୋ ଭାରତ ଷ୍ଟେସନରେ ମେରଟ ମେଟ୍ରୋ ଏବଂ ନମୋ ଭାରତ ଟ୍ରେନ୍କୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ସେ ମେରଟ ଦକ୍ଷିଣ ଷ୍ଟେସନ ପର୍ଯ୍ୟନ୍ତ ମେଟ୍ରୋରେ ଯାତ୍ରା କରିବେ। ଗସ୍ତ କାଳରେ ଶ୍ରୀ ମୋଦି ପ୍ରାୟ 12,930 କୋଟି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ 82 କିଲୋମିଟର ଲମ୍ବ ଦିଲ୍ଲୀ ମେରଟ ନମୋ ଭାରତ କରିଡରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ସହ ଦେଶର ପ୍ରଥମ ନମୋ ଭାରତ ଆଞ୍ଚଳିକ ଦ୍ରୁତ ପରିବହନ ବ୍ୟବସ୍ଥାର ଅବଶିଷ୍ଟ ଅଂଶଗୁଡ଼ିକର ଉଦ୍ଘାଟନ କରିବେ। ଏହି ପ୍ରକଳ୍ପଗୁଡ଼ିକ ନାଗରିକମାନଙ୍କ ପାଇଁ ସହଜ ଜୀବନଯାପନ ସୁନିଶ୍ଚିତ କରିବ। ଭାରତ କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ମିଳନୀ ପ୍ରଦର୍ଶନର ଆଜି ହେଉଛି ଶେଷ ଦିନ। କେନ୍ଦ୍ର ସରକାର ଏହି ସମ୍ମିଳନୀରେ ଏକତ୍ରିତ ହୋଇଥିବା ପ୍ରଦର୍ଶକ, ନବସୃଜନକାରୀ ଓ ପରିଦର୍ଶକଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ଏହାକୁ ଆଉ ଗୋଟିଏ ଦିନ ପାଇଁ ବୃଦ୍ଧି କରିଛନ୍ତି। ଆମ ସମ୍ବାଦଦାତା ଜଣାଇଛନ୍ତି ଏହି ପ୍ରଦର୍ଶନୀ ଆଜି 9:15 ସନ୍ଧ୍ୟା 6:00 ପର୍ଯ୍ୟନ୍ତ ଖୋଲା ରହିବ। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏକ ପରାମର୍ଶ ଜାରି କରି ପରିବର୍ତ୍ତିତ ପରିଦର୍ଶନ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଛି। ପରାମର୍ଶ ଅନୁଯାୟୀ 9:15 ଗେଟ୍ ନମ୍ଘର 4 ଏବଂ ମେଟ୍ରୋ ଦ୍ୱାରା ଆସୁଥିବା ପ୍ରତିନିଧିମାନଙ୍କ ପାଇଁ ଗେଟ୍ ନମ୍ଘର 10 ଦେଇ ପ୍ରବେଶ ଅନୁମତି ଦିଆଯିବ। ପ୍ରଦର୍ଶକଙ୍କ ପାଇଁ ଗେଟ୍ 8:00 ଖୋଲିବ। ଆସନ୍ତାକାଲି ମିଡିଆ ସେଣ୍ଟର କାର୍ଯ୍ୟ କରିବ ନାହିଁ। ସମସ୍ତ ପ୍ରତିନିଧିଙ୍କୁ ପ୍ରବେଶ ସ୍ଥାନରେ ଏକ ବୈଧ କ୍ୟୁଆର୍ କୋଡ୍ ଏବଂ ସରକାରୀ ପରିଚୟପତ୍ର ପ୍ରଦର୍ଶନ କରିବାକୁ ପଡ଼ିବ। ଖାଦ୍ୟ କୋର୍ଟ ସମସ୍ତଙ୍କ ପାଇଁ ଖୋଲା ରହିବ। ସୂଚନା ଅନୁଯାୟୀ ନିମନ୍ତ୍ରିତ ବ୍ୟକ୍ତି, ବକ୍ତା ଏବଂ ଉପସ୍ଥିତ ସମସ୍ତ ପଞ୍ଜିକୃତ ପ୍ରତିନିଧିଙ୍କୁ ସଂଶୋଧିତ ପ୍ରବେଶ ପ୍ରୋଟୋକଲ୍କୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଗୁଆହାଟୀରେ କେନ୍ଦ୍ରୀୟ ରିଜର୍ଭ ପୁଲିସ୍ ବାହିନୀର ପ୍ରତିଷ୍ଠା ଦିବସ ପରେଡ୍ରେ ଯୋଗଦେବେ। ଶ୍ରୀ ଶାହା ଦଶମ ଆସାମ ପୁଲିସ୍ ବାଟାଲିୟନ୍ର ଆଜି ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଥମ ଥର ପାଇଁ ଆସାମ ଏବଂ ଉତ୍ତର ପୂର୍ବ ଅଞ୍ଚଳରେ ସିଆର୍ପିଏଫ୍ର ବାର୍ଷିକ ପ୍ରତିଷ୍ଠା ଦିବସ ପରେଡ୍ ଆୟୋଜନ କରାଯାଇଛି। ଶ୍ରୀ ଶାହା ଆଜି ଗୁଆହାଟୀର ଅର୍ଜୁନ ଭୋଗେଶ୍ୱର ବରୁଆ ଷ୍ଟାଡିୟମ୍ରେ କେନ୍ଦ୍ରୀୟ ରିଜର୍ଭ ପୁଲିସ୍ ବାହିନୀର 87ତମ ପ୍ରତିଷ୍ଠା ଦିବସ ପରେଡ୍ରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ। 8ଟି କଣ୍ଟିଜେଣ୍ଟର ପ୍ରାୟ 1400 ସିଆର୍ପିଏଫ୍ ଯବାନ ପରେଡ୍ରେ ଅଂଶଗ୍ରହଣ କରିବେ। ଅପରାହ୍ନରେ ଶ୍ରୀ ଶାହା ଗୁଆହାଟୀ ନିକଟବର୍ତ୍ତୀ କଟୁଚୋଲିରେ ଦଶମ ଆସାମ ପୁଲିସ୍ ବାଟାଲିୟନ୍ର ନୂତନ କ୍ୟାମ୍ପସ୍ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ବାଟାଲିୟନ୍ ବର୍ତ୍ତମାନ ଗୁଆହାଟୀରୁ କାର୍ଯ୍ୟ କରୁଥିବା ବେଳେ ନିର୍ମାଣ ଶେଷ ହେବା ପରେ ନୂତନ ପରିସରକୁ ସ୍ଥାନାନ୍ତର ହେବ। କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ଆଜି ଟିଟାନସ୍ ଏବଂ ଡିପ୍ଥେରିଆ ଭଳି ଗମ୍ଭୀର ରୋଗରୁ ରକ୍ଷା ପାଇବା ପାଇଁ ଟିଟାନସ୍ ଏବଂ ଡିପ୍ଥେରିଆ ଟିକାକରଣର ଶୁଭାରମ୍ଭ କରିବେ। ଏହି କାର୍ଯ୍ୟକ୍ରମ ହିମାଚଳ ପ୍ରଦେଶର କସୌଲିସ୍ଥିତ କେନ୍ଦ୍ରୀୟ ଗବେଷଣା ପ୍ରତିଷ୍ଠାନରେ ଅନୁଷ୍ଠିତ ହେବ। ଟିଟାନସ୍ ଏବଂ ଡିପ୍ଥେରିଆ ଟିକାକରଣ ଦେଶର ସାର୍ବଜନୀନ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଟିକାକରଣ କାର୍ଯ୍ୟକ୍ରମକୁ ଅଧିକ ପ୍ରଭାବଶାଳୀ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ଟିକାକରଣ ଲୋକଙ୍କୁ ଟିଟାନସ୍ ଏବଂ ଡିପ୍ଥେରିଆ ଭଳି ଗମ୍ଭୀର ରୋଗରୁ ସୁରକ୍ଷା ଦେବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏବଂ ଜାତୀୟ ଟିକାକରଣ ପ୍ରୟାସକୁ ନୂତନ ଗତି ପ୍ରଦାନ କରିବ ବୋଲି କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି 11:00 ଆକାଶବାଣୀରେ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶ ଏବଂ ବିଦେଶର ଲୋକଙ୍କ ସହ ଭାବ ବିନିମୟ କରିବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମର 131ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଏବଂ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ନ୍ୟୁଜ୍ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ପ୍ରସାରିତ ହେବ। ଏହା ଆକାଶବାଣୀ ନ୍ୟୁଜ୍, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ପ୍ରସାରିତ ହେବ। ହିନ୍ଦୀ ପ୍ରସାରଣ ପରେ ଆକାଶବାଣୀ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରିବ। ଆମେରିକା ସୁପ୍ରିମକୋର୍ଟଙ୍କ ଶୁଳ୍କ ଉପରେ ନିଷ୍ପତ୍ତି ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଭାରତ ସହିତ ବାଣିଜ୍ୟ ଚୁକ୍ତିରେ କୌଣସି ପରିବର୍ତ୍ତନ ହେବ ନାହିଁ। ସେ କହିଛନ୍ତି ଭାରତ ସହିତ ତାଙ୍କର ସମ୍ପର୍କ ଭଲ ରହିଛି ଏବଂ ସେଥିପାଇଁ ଭାରତ ସହିତ ବାଣିଜ୍ୟିକ ସମ୍ପର୍କ ଜାରି ରହିଛି। ଚଳିତ ମାସ ଆରମ୍ଭରେ ଶ୍ରୀ ଟ୍ରମ୍ପ ଭାରତ ଉପରେ ଲାଗୁ ହୋଇଥିବା 25% ଅତିରିକ୍ତ ଶୁଳ୍କକୁ ହଟାଇବା ପାଇଁ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ ଜାରି କରିଥିଲେ। ବାଣିଜ୍ୟ ଚୁକ୍ତି ଅନୁଯାୟୀ ଆମେରିକା ଭାରତ ଉପରେ ପୂର୍ବର 25% ଶୁଳ୍କକୁ 18%କୁ ହ୍ରାସ କରିବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସୁପ୍ରିମକୋର୍ଟ ତାଙ୍କର ଅନେକ ମୂଳ ଶୁଳ୍କକୁ ବାତିଲ କରିବା ନିଷ୍ପତ୍ତି ନେବା ପରେ ସେ ବିକଳ୍ପ ଆଇନ ବ୍ୟବହାର କରି ଏକ ନୂତନ ବିଶ୍ୱସ୍ତରୀୟ 10% ଶୁଳ୍କ ଲାଗୁ କରିବେ। ଆମେରିକାର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଶୁଳ୍କ ବାତିଲ ସମ୍ପର୍କିତ ନିଷ୍ପତ୍ତିକୁ ସମାଲୋଚନା କରିବା ପରେ ଶ୍ରୀ ଟ୍ରମ୍ପ ଏହି ଘୋଷଣା କରିଛନ୍ତି। ତାଙ୍କ ଶୁଳ୍କ ବ୍ୟବସ୍ଥାକୁ ବାତିଲ କରିବା ପାଇଁ ଭୋଟ୍ ଦେଇଥିବା ବିଚାରପତିମାନଙ୍କ ପାଇଁ ସେ ସମ୍ପୂର୍ଣ୍ଣ ଲଜ୍ଜିତ ଏବଂ ଏହି ରାୟକୁ ଅତ୍ୟନ୍ତ ନିରାଶାଜନକ ବୋଲି ସେ କହିଛନ୍ତି। ଲେବାନନ୍ର ପୂର୍ବ ବେକା ଉପତ୍ୟକାରେ ଗତକାଲି ଇସ୍ରାଏଲ ଆକ୍ରମଣରେ 10 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 3 ଜଣ ଶିଶୁଙ୍କ ସମେତ 24 ଜଣ ଆହତ ହୋଇଛନ୍ତି। ଏକ ପାଲେଷ୍ଟାଇନ୍ ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲ ଆକ୍ରମଣରେ ଆଉ 2 ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି। ଇସ୍ରାଏଲ କହିଛି ଯେ ବେକା ଉପତ୍ୟକାରେ ଲେବାନନ୍ର ଆତଙ୍କବାଦୀ ଗୋଷ୍ଠୀ ହିଜବୋଲାର କମାଣ୍ଡ ସେଣ୍ଟରଗୁଡ଼ିକ ଉପରେ ଆକ୍ରମଣ କରାଯାଇଛି। ଏଫ୍ଆଇଏଚ୍ ପ୍ରୋ ଲିଗ୍ର ବିଦେଶ ପର୍ଯ୍ୟାୟର ଆଜି ଉଦ୍ଘାଟନୀ ମ୍ୟାଚ୍ରେ ଭାରତ ଓ ସ୍ପେନ୍ ମୁହାଁମୁହିଁ ହେବେ। 12:00 ମ୍ୟାଚ୍ ଆରମ୍ଭ ହେବ। ଅଧିନାୟକ ହାର୍ଦ୍ଦିକ ସିଂଙ୍କ ନେତୃତ୍ୱରେ ଭାରତୀୟ ଖେଳାଳିମାନେ ବିଜୟ ହାସଲ ଲାଗି ଉଦ୍ୟମ କରିବେ। ଆସନ୍ତାକାଲି ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ। ଆଇସିସି ଟି20 କ୍ରିକେଟ୍ ବିଶ୍ୱକପ୍ରେ ଆଜିଠାରୁ ସୁପର 8 ପର୍ଯ୍ୟାୟ ଆରମ୍ଭ ହେବ। ସୁପର 8ରେ ପ୍ରଥମ ଗ୍ରୁପ୍ରେ ଭାରତ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍ ଓ ଜିମ୍ବାୱେ ଥିବାବେଳେ ଦ୍ୱିତୀୟ ଗ୍ରୁପ୍ରେ ଶ୍ରୀଲଙ୍କା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ରହିଛି। ଆଜି 7:00 ଶ୍ରୀଲଙ୍କାର ଆର୍ ପ୍ରେମଦାସ ଷ୍ଟାଡିୟମ୍ରେ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ସୁପର 8 ମ୍ୟାଚ୍ ଖେଳାଯିବ। ଭାରତ ଆସନ୍ତାକାଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ସୁପର 8 ମ୍ୟାଚ୍ ଖେଳିବ। ଗତକାଲି ଶ୍ରୀଲଙ୍କାର ପାଲକାଲ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ଶେଷ ଗ୍ରୁପ୍ ବି ମ୍ୟାଚ୍ରେ ଅଷ୍ଟ୍ରେଲିଆ 9 ୱିକେଟ୍ରେ ଓମାନକୁ ପରାସ୍ତ କରିଛି। ମହିଳା କ୍ରିକେଟ୍ରେ ଭାରତୀୟ ଦଳ ଆଜି ଅଷ୍ଟ୍ରେଲିଆର ଆଡିଲେଡ୍ ଓଭାଲ୍ ଷ୍ଟାଡିୟମ୍ରେ 3 ମ୍ୟାଚ୍ ସିରିଜ୍ର ତୃତୀୟ ଏବଂ ଅନ୍ତିମ ଟି20 ମ୍ୟାଚ୍ ଖେଳିବ। ମ୍ୟାଚ୍ ଅପରାହ୍ନ 1:45 ଆରମ୍ଭ ହେବ। ବର୍ତ୍ତମାନ ସିରିଜ୍ 1-1 ସ୍ଥିତିରେ ବରାବର ରହିଛି। ଗ୍ଲୋବାଲ ସାଉଥ୍ ସମେତ ଆଞ୍ଚଳିକ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆଜି ବ୍ରାଜିଲ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ଭାରତ କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ମିଳନୀରେ ଦେଶର ଦାୟିତ୍ୱପୂର୍ଣ୍ଣ ଏଆଇ ଦୃଷ୍ଟିକୋଣକୁ ବିଶ୍ୱ ସମର୍ଥନ କରିଛି, କହିଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଗୁଆହାଟୀରେ ଆଜି କେନ୍ଦ୍ରୀୟ ରିଜର୍ଭ ପୁଲିସ୍ ବାହିନୀର ପ୍ରତିଷ୍ଠା ଦିବସ ପରେଡ୍ରେ ସାମିଲ ହେବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଆମେରିକା ସୁପ୍ରିମକୋର୍ଟଙ୍କ ଶୁଳ୍କ ନିଷ୍ପତ୍ତି ପରେ ଭାରତ ସହ ବାଣିଜ୍ୟ ଚୁକ୍ତିରେ କୌଣସି ପରିବର୍ତ୍ତନ ହେବ ନାହିଁ କହିଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ଆଇସିସି ଟି20 କ୍ରିକେଟ୍ ବିଶ୍ୱକପ୍ରେ ଆଜିଠାରୁ ଆରମ୍ଭ ହେବ ସୁପର 8 ପର୍ଯ୍ୟାୟ। ସମ୍ବାଦ ଶେଷ ହେଲା।